ओम शांति। आज साकार महावाक्य 21/11/2025 मधुर संतान माने तुमे माने एबे ईश्वरीय सेवारे उपस्थित अछ। तुम मानको समस्त को सुखर रास्ता बताइबा को हेबो। वृत्ति प्राप्त करिबा पई अर्थात स्कॉलरशिप नेबा भली पुरुषार्थ करिबा को पड़िबो। प्रश्न, तुम मानको बुद्धि रे जेबे ज्ञान रो भल धारणा होई जाए तेबे केउ डर बाहरी जाए? उत्तर, भक्ति मार्गरे जेउ भय रही थाए जे गुरुंक द्वारा आमको कोनसी अभिशाप न मिलु, एही भय ज्ञानरे आसीबा द्वारा ज्ञानर धारणा करिबा द्वारा समाप्त होई जाए। काहेकि ना ज्ञान मार्गरे केही अभिशाप दे परिबे नाही। रावण अभिशाप दिए बाबा संपत्ति देथांति। रिद्धि सिद्धि सिखुथिबा लोके एपरि हैरान करिबार बा दुख देबार काम करिथांति। ज्ञान मार्गरे तो तुमे पिला माने समस्तंको सुख देउछ। ओम शांति। मधुर आत्मिक संतान मानक प्रति आत्मिक पिता बसी बुझाउछंती, तुमे समस्ते प्रथमे आत्मा अट। एही निशा पक्का रखिबा को हेबो। पिला माने जानिछंती जे आमे आत्मा माने परम धाम रो आसुछु एठारे शरीर नै अभिनय करिबा पई। आत्मा ही अभिनय करुछि, मनुष्य भाबुछंती शरीर ही अभिनय करिथाय। एहा हेउछि सबुठारु बड़ भूल, जेउ कारणरु आत्मा को केही जानि नाहंती। एही आवागमन चक्र रे आमे आत्मा माने जीवा आसीबा करुछु, एही कथा को भूली जाइछंती। सेथिपे बाबा को आसी आत्मा अभिमानी कराइबा को पड़ुछि। एही कथा मध्य केही जानि नाहंती। बाबा ही बुझाउछंती आत्मा किपरि अभिनय करुछि। मनुष्य सर्वाधिक 84 जन्म रु आरंभ करी सर्वनिम्न 1 बा 2 जन्म नै थाए। आत्मा को पुनर्जन्म त नेबा को ही पड़िबो। एथिरु प्रमाणित हेउछि अधिक समय अभिनय करथिबा आत्मा बहुत पुनर्जन्म नै थाए। कम समय अभिनय करथिबा आत्मा कम पुनर्जन्म नै थांती। जेपरि नाटक रे कहार आरंभ रो शेष पर्यंत अभिनय रही थाए, आउ कहार अल्प अभिनय रही थाए, एकथा कोनोसी मनुष्य जानि नाहंती। आत्मा निज को ही जानि नाही त निजर पिता को किपरि जानिबो? आत्मार कथा अटे ना, बाबा हेउछंती आत्मा मानकर पिता। श्रीकृष्ण तो आत्मा मानकर पिता नुहंती। कृष्ण को निराकार तो कहा जीव नाही, साकार रे ही तांको जानी होई थाए। आत्मा तो समस्तंक भितरे रहिछि, प्रत्येक आत्मा रे अभिनत निधार्य होई रहिछि। ए सब कथा तुम मानक मध्यरे पुरुषार्थर क्रम अनुसार जानिछंती, जेउ माने के बुझाई पारिबे। एबे तुमे पिला माने जानुछ जे आमे आत्मा माने किपरि 84 जन्म नेउछु। एपरि नुहे जे आत्मा ही परमात्मा ना, बाबा बुझाउछंती आमे आत्मा प्रथमे देवता होउछु, एबे पतित तमो प्रधान होइछु, पुणि सतो प्रधान पवित्र हेबाकु पड़िब। जेबे सृष्टि पुरुणा होई जाए तेबे बापा आसिथांती। बाबा आसी पुरुणा को नुआ करिथांती, नुआ सृष्टि स्थापना करिथांती। नुआ दुनिया रे आदि सनातन देवी देवता धर्म थाए, सेमानंक निमते ही कुहाजीव प्रथमे कलिजुगी शूद्र धर्म थिले। एबे प्रजापिता ब्रह्मांकर मुखवंशावली होई ब्राह्मण होईछ, ब्राह्मण कुळरे आसुछ। ब्राह्मण कुळर राजवंश होई नथाए, ब्राह्मण कुळ राजत्व करि नथांती। वर्तमान भारतरे ना ब्राह्मण कुळ राजत्व करुछंती ना शूद्र कुळ राजत्व करुछंती, उभयंकर राजत्व नाही। तथापि मध्य प्रजांक उपरे प्रजार राजत्व चालुछि। तुम ब्राह्मण मानकर कोनसी राज्य नाही, तुमे माने छात्र होई पाठ पढ़ुछ, बाबा तुमको ही बुझाउछंती। एही 84 जन्मर चक्र किपरि घुरुछि? सत्ययुग त्रेता पुणि हेउछि संगम युग। एही संगम युगर श्रेष्ठ महिमा परि कोनसी युगर महिमा नाही। एहा हेउछि पुरुषोत्तम संगम युग। सत्ययुगर त्रेता को आसुछंती, दुई कला कम होई जाउछि, तेनु तांकर कण महिमा करा जीवो, तळकु खसिबार महिमा करा जाय नथाय। कलिजुग को पुराणा दुनिया कहा जाउछि। एबे नुआ दुनिया स्थापन हेबाकु जाउछि, जेउठि देवी देवता मानकर राज्य हेबो, से माने पुरुषोत्तम थिले। पुणि कला कम होई कनिष्ठ शूद्र बुद्धि होई जाउछंती, सेमानकु पत्थर बुद्धि मध्य कहा जाउछि। एपरि पत्थर बुद्धि होई जाउछंती जे जहांकर पूजा करुछंती तांकर जीवन कहानी को मध्य जानी नाहंती। पिला माने जदि बाबांकर जीवन को न जानिबे तेबे संपत्ति किपरि मिलिबो? एबे तुमे पिला माने बाबांकर जीवन को जानुछ, तांकठारु तुमको संपत्ति मिलुछि। ବେହାତ ପିତାଙ୍କୁ ମନେ ପକାଉଛ, ତୁମେ ମାତା ପିତା, ଆମେ ବାଳକ ତୁମର। ଗାୟନ କରୁଛ, ତେବେ ନିଶା ବାବା ଆସିଥିବେ, ତେବେ ଅସରନ୍ତି ସୁଖ ଦେଇଥିବେ ନା। ବାବା କହୁଛନ୍ତି, ମୁଁ ଆସିଛି ତୁମମାନଙ୍କୁ ଅସରନ୍ତି ସୁଖ ଦେବା ପାଇଁ। ପିଲାମାନେ ବୁଦ୍ଧିରେ ଏହି ଜ୍ଞାନ ଭଲ ଭାବରେ ରହିବା ଦରକାର, ସେଥିପାଇଁ ତୁମେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ। ତୁମକୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି। ତୁମେ ଜାଣିଛ ଆମେ ପୁନର୍ବାର ଦେବତା ହେଉଛୁ, ଏବେ ଶୂଦ୍ରରୁ ବ୍ରାହ୍ମଣ ହେଉଛୁ। କଳିଯୋଗୀ ବ୍ରାହ୍ମଣମାନେ ମଧ୍ୟ ଅଛନ୍ତି ନା? ଲୌକିକ ବ୍ରାହ୍ମଣମାନେ ଜାଣିନାହାନ୍ତି ଯେ ଆମର ଧର୍ମ ଅଥବା କୁଳ କେବେ ସ୍ଥାପନା ହେଲା, କାହିଁକି ନା ସେମାନେ ହେଉଛନ୍ତି କଳିଯୋଗୀ। ତୁମେ ଏବେ ସିଧାସଳଖ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇଛ ଏବଂ ସମସ୍ତଙ୍କ ଠାରୁ ଉଚ୍ଚକୋଟୀର ବ୍ରାହ୍ମଣ ଅଟ। ବାବା ଆସି ତୁମକୁ ପାଠ ପଢାଇବାର ସେବା, ପାଳନ ପୋଷଣର ସେବା ଏବଂ ଆତ୍ମାକୁ ସଜାଇବାର ସେବା କରୁଛନ୍ତି। ତୁମେମାନେ ମଧ୍ୟ ଈଶ୍ୱରୀୟ ସେବାରେ ରହିଛ। ଈଶ୍ୱର ପିତା ମଧ୍ୟ କହୁଛନ୍ତି, ମୁଁ ସମସ୍ତ ସନ୍ତାନମାନଙ୍କର ସେବା କରିବାକୁ ଆସିଛି, ପିଲାମାନଙ୍କୁ ସୁଖର ରାସ୍ତା ବତାଇବାକୁ ହେବ। ବାବା କହୁଛନ୍ତି, ଏବେ ଘରକୁ ଚାଲ, ମନୁଷ୍ୟ ମୁକ୍ତି ନିମନ୍ତେ ଭକ୍ତି କରୁଛନ୍ତି, ନିଶ୍ଚିତ ଜୀବନରେ ବନ୍ଧନ ରହିଛି, ବାବା ଆସି ଏହି ଦୁଃଖରୁ ମୁକ୍ତ କରୁଛନ୍ତି। ତୁମେ ଜାଣିଛ ଲୋକମାନେ ତ୍ରାହି ତ୍ରାହି କରିବେ, ହାହାକାର ପରେ ଜୟ ଜୟକାର ହେବ। ଏବେ ତୁମ ବୁଦ୍ଧିରେ ଅଛି, ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆଦି ହେବ କେତେ ହାୟ ହାୟ କରିବେ। ୟୁରୋପବାସୀ ଯାଦବ ମଧ୍ୟ ଅଛନ୍ତି, ବାବା ବୁଝାଉଛନ୍ତି, ୟୁରୋପବାସୀଙ୍କୁ ଯାଦବ କୁହାଯାଉଛି। ଦେଖାଉଛନ୍ତି ପେଟରୁ ମୂଷଳ ବାହାରିଥିଲା ଏବଂ ଅଭିଶାପ ଦେଲେ, କିନ୍ତୁ ଅଭିଶାପ ଆଦିର ତ କଥା ହିଁ ନାହିଁ, ଏହା ତ ଡ୍ରାମା ଅଟେ। ବାବା ସମ୍ପତ୍ତି ଦେଉଛନ୍ତି, ରାବଣ ଅଭିଶାପ ଦେଉଛି, ଏହା ଏକ ଖେଳ କରାଯାଉଛି। ବାକି ଅଭିଶାପ ଅନ୍ୟ ମନୁଷ୍ୟମାନେ ଦିଅନ୍ତି, ପୁଣି ସେହି ଅଭିଶାପରୁ ମୁକ୍ତ କରିବା ପାଇଁ ମଧ୍ୟ ଥାନ୍ତି। ଗୁରୁ ହୋସାଇ ଆଦିଙ୍କୁ ମଧ୍ୟ ମନୁଷ୍ୟମାନେ ଡରିଥାନ୍ତି, ଯେପରି କୌଣସି ଅଭିଶାପ ନ ଦିଅନ୍ତୁ। ବାସ୍ତବରେ ଜ୍ଞାନ ମାର୍ଗରେ ଅଭିଶାପ କେହି ଦେଇପାରିବେ ନାହିଁ। ଜ୍ଞାନ ମାର୍ଗ ଏବଂ ଭକ୍ତି ମାର୍ଗରେ ଅଭିଶାପର କୌଣସି କଥା ନାହିଁ। ଯେଉଁମାନେ ରୀତିସିଦ୍ଧି ଆଦି ଶିଖିଥାନ୍ତି ସେମାନେ ଅଭିଶାପ ଦେଇଥାନ୍ତି, ଲୋକମାନଙ୍କୁ ବହୁତ ଦୁଃଖୀ କରିଦେଇଥାନ୍ତି, ପଇସା ମଧ୍ୟ ବହୁତ ରୋଜଗାର କରିଥାନ୍ତି। ଭକ୍ତମାନେ ଏଭଳି କାମ କରନ୍ତି ନାହିଁ। ବାବା ଏକଥା ମଧ୍ୟ ବୁଝାଇଛନ୍ତି, ସଙ୍ଗମ ସହିତ ପୁରୁଷୋତ୍ତମ ଅକ୍ଷର ନିଶ୍ଚୟ ଲେଖ, ତ୍ରିମୂର୍ତ୍ତି ଏବଂ ପ୍ରଜାପିତା ଅକ୍ଷର ମଧ୍ୟ ନିଶ୍ଚୟ ଲେଖିବାକୁ ହେବ, କାହିଁକି ନା ବହୁତଙ୍କର ବ୍ରହ୍ମା ନାମ ମଧ୍ୟ ରହିଛି। ପ୍ରଜାପିତା ଅକ୍ଷର ଲେଖିଲେ ବୁଝିବେ ସାକାରରେ ପ୍ରଜାପିତା ଅଟନ୍ତି, କେବଳ ବ୍ରହ୍ମା ଲେଖିବା ଦ୍ୱାରା ସୂକ୍ଷ୍ମ ବତନବାସୀ ଭାବି ନେଉଛନ୍ତି, ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ଭଗବାନ କହିଦେଉଛନ୍ତି। ପ୍ରଜାପିତା କହିଲେ ବୁଝାଇ ପାରିବ ଯେ ପ୍ରଜାପିତା ଏଠାରେ ଅଛନ୍ତି, ସେ ସୂକ୍ଷ୍ମ ବତନରେ କିପରି ରହିପାରିବେ। ବିଷ୍ଣୁଙ୍କୁ ବ୍ରହ୍ମାଙ୍କ ନାଭିରୁ ବାହାରିଥିବାର ଦର୍ଶାଯାଇଛି, ତୁମକୁ ମଧ୍ୟ ଜ୍ଞାନ ମିଳିଛି, ନାଭି ଆଦିର କୌଣସି କଥା ହିଁ ନାହିଁ। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି, ସାରା ଚକ୍ରର ଜ୍ଞାନ ତୁମେ ଏହି ଚିତ୍ର ଗୁଡିକ ଦ୍ୱାରା ବୁଝାଇ ପାରିବ, ବିନା ଚିତ୍ରରେ ବୁଝାଇବାରେ ପରିଶ୍ରମ ଲାଗିବ। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ପୁଣି ବ୍ରହ୍ମା ହେଉଛନ୍ତି, ଲକ୍ଷ୍ମୀନାରାୟଣ ଚରାଜନ୍ମର ଚକ୍ର ପୁରା କରି ପୁଣି ବ୍ରହ୍ମା ସରସ୍ୱତୀ ହେଉଛନ୍ତି। ବାବା ପୂର୍ବରୁ ନାମ ଦେଇଛନ୍ତି, ଭଟ୍ଟି ହେବା ସମୟରେ ନାମ ଦେଇଥିଲେ, ପୁଣି କେତେକ ଯଜ୍ଞ ଛାଡି ଚାଲିଗଲେ, ସେଥିପାଇଁ ବୁଝାଉଛନ୍ତି ବ୍ରାହ୍ମଣଙ୍କର ମାଳା ହୋଇପାରିବ ନାହିଁ, କାହିଁକି ନା ବ୍ରାହ୍ମଣ ହେଉଛନ୍ତି ପୁରୁଷାର୍ଥୀ, ସ୍ଥିତି ଦୋଳାୟମାନ ହେଉଛି, ଗ୍ରହଚାରୀ ବସିଯାଉଛି। ବାବା ହୀରା ବ୍ୟବସାୟୀ ଥିଲେ, ମୋତି ଆଦିର ମାଳା କିପରି ହେଉଛି ଅନୁଭବୀ ଅଟନ୍ତି, ବ୍ରାହ୍ମଣଙ୍କର ମାଳା ଶେଷରେ ତିଆରି ହେଉଛି, ଆମେ ବ୍ରାହ୍ମଣ ଦୈବୀ ଗୁଣ ଧାରଣ କରି ଦେବତା ହେଉଛୁ, ପୁଣି ସିଡ଼ି ଓହ୍ଲାଇବାକୁ ହେବ, ନଚେତ ଚରାଶ ଜନ୍ମ କିପରି ନେବା। ଚରାଶ ଜନ୍ମର ହିସାବରୁ ହିଁ ଏହା ବାହାରି ପାରିବ। ତୁମର ଅଧା ସମୟ ଅଭିନୟ ପରେ ଅନ୍ୟ ଧର୍ମାବଲମ୍ବୀମାନେ ଆସୁଛନ୍ତି, ମାଳା ତିଆରି କରିବାରେ ବହୁତ ମେହନତ ଲାଗୁଛି, ବହୁତ ଯତ୍ନର ସହିତ ମୋତି ଗୁଡିକୁ ଟେବୁଲ ଉପରେ ରଖାଯାଇଥାଏ ଯେପରି ହଲି ନ ଯାଉ, ପୁଣି ଛୁଞ୍ଚିରେ ଗଳା ଯାଇଥାଏ, ଠିକ୍ ନ ହେଲେ ପୁଣି ମାଳାକୁ ଭାଙ୍ଗିବାକୁ ପଡିଥାଏ। ଏହା ବହୁତ ବଡ଼ ମାଳା ଅଟେ, ତୁମେ ଜାଣିଛ ନୂଆ ଦୁନିଆ ପାଇଁ ଆମେ ପାଠ ପଢୁଛୁ। ବାବା ବୁଝାଉଛନ୍ତି, ସ୍ଲୋଗାନ ତିଆରି କର, ଆମେ ଶୂଦ୍ରରୁ ବ୍ରାହ୍ମଣ, ବ୍ରାହ୍ମଣରୁ ଦେବତା କିପରି ହେଉଛୁ ଆସି ବୁଝ। ଏହି ଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେବ, ସ୍ୱର୍ଗର ମାଲିକ ହୋଇଯିବ। ଏପରି ସ୍ଲୋଗାନ ତିଆରି କରି ପିଲାମାନଙ୍କୁ ଶିଖାଇବା ଉଚିତ। ବାବା ବହୁତ ଯୁକ୍ତି ବତାଉଛନ୍ତି, ବାସ୍ତବରେ ତୁମର ହିଁ ମୂଲ୍ୟବାନ ଜୀବନ ଅଟେ। ତୁମକୁ ହିରୋ ହିରୋଇନର ଅଭିନୟ ମିଳୁଛି, ତୁମେ ହୀରାତୁଲ୍ୟ ହେଉଛ, ପୁଣି 84 ଜନ୍ମର ଚକ୍ର ଲଗାଇ ପୌଢ଼ି ସଦୃଶ ହୋଇଯାଉଛ। ଯେବେକି ବର୍ତ୍ତମାନ ତୁମକୁ ହୀରାତୁଲ୍ୟ ଜନ୍ମ ମିଳିଛି, ତେବେ କୌଡ଼ି ପଛରେ କାହିଁକି ପଡ଼ିଛ? ଏପରି ନୁହେଁ ଯେ ଘର ଦ୍ୱାର ଛାଡ଼ିବାକୁ ପଡ଼ିବ। ବାବା କହୁଛନ୍ତି, ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ରୁହ ଏବଂ ସୃଷ୍ଟି ଚକ୍ରର ଜ୍ଞାନକୁ ଜାଣି ଦୈବୀ ଗୁଣ ମଧ୍ୟ ଧାରଣ କର, ତେବେ ତୁମେ ହୀରାତୁଲ୍ୟ ହୋଇଯିବ। ବାସ୍ତବରେ ଭାରତ 5000 ବର୍ଷ ପୂର୍ବରୁ ହୀରାତୁଲ୍ୟ ଥିଲା। ଏହା ହେଉଛି ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ଲକ୍ଷ୍ମୀନାରାୟଣଙ୍କର ଚିତ୍ରକୁ ବହୁତ ମହତ୍ତ୍ୱ ଦେବା ଉଚିତ। ତୁମକୁ ପ୍ରଦର୍ଶନୀ, ମ୍ୟୁଜିୟମ ଆଦିରେ ବହୁତ ସେବା କରିବାକୁ ହେବ। ବିହଙ୍ଗ ମାର୍ଗର ସେବା ବିନା ତୁମେ ପ୍ରଜା କିପରି ତିଆରି କରିବ? ଭଲେ ହି ଜ୍ଞାନକୁ ଶୁଣୁଛନ୍ତି, କିନ୍ତୁ ବିରଳ କେହି ଉଚ୍ଚ ପଦ ପାଉଛନ୍ତି। ତାଙ୍କ ନିମନ୍ତେ କୁହାଯାଉଛି, କୋଟିଏରେ କେହି ଜଣେ, ବୃତ୍ତି ମଧ୍ୟ କେହି ବିରଳ ନେଇଥାନ୍ତି ନା। ସ୍କୁଲରେ 40-50 ପିଲାଙ୍କ ମଧ୍ୟରୁ କେହି ଜଣେ ବୃତ୍ତି ନେଇଥାନ୍ତି, କେହି ପାଖାପାଖି ରହିଥିଲେ ତାଙ୍କୁ ମଧ୍ୟ ଦେଇଥାନ୍ତି। ଏହା ମଧ୍ୟ ସେହିପରି ଅଟେ, ପାଖାପାଖି ତ ବହୁତ ଅଛନ୍ତି, 8 ଦାନା ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି। ସେମାନେ ପ୍ରଥମେ ରାଜଗଦିରେ ବସିବେ, ପୁଣି କଳା କମ୍ ହୋଇଯିବ। ଲକ୍ଷ୍ମୀନାରାୟଣଙ୍କର ଚିତ୍ର ହେଉଛି ନମ୍ବର 1। ତାଙ୍କର ମଧ୍ୟ ରାଜବଂଶ ଚାଲୁଛି, କିନ୍ତୁ କେବଳ ଲକ୍ଷ୍ମୀନାରାୟଣଙ୍କର ଚିତ୍ର ହିଁ ଦିଆଯାଉଛି। ଏଠାରେ ତୁମେ ଜାଣୁଛ, ଚିତ୍ର ତ ବଦଳି ଚାଲିଛି, ଚିତ୍ର ଦେବାରେ କି ଲାଭ? ନାମ, ରୂପ, ଦେଶ, କାଳ ସବୁ ବଦଳି ଯାଇଥାଏ। ମିଠା ମିଠା ଆତ୍ମିକ ସନ୍ତାନ ମାନଙ୍କୁ ଆତ୍ମିକ ବାବା ବସି ବୁଝାଉଛନ୍ତି। କଳ୍ପ ପୂର୍ବରୁ ମଧ୍ୟ ବାବା ବୁଝାଇଥିଲେ, ଏପରି ନୁହେଁ, ଶ୍ରୀକୃଷ୍ଣ ହିଁ ଗୋପଗୋପୀମାନଙ୍କୁ ବୁଝାଇଥିଲେ। ଶ୍ରୀକୃଷ୍ଣଙ୍କର କେହି ଗୋପଗୋପୀ ନଥାନ୍ତି, ନା ତାଙ୍କୁ ଜ୍ଞାନ ଶିଖା ଯାଇଥାଏ। ସେ ସତ୍ୟଯୁଗର ରାଜକୁମାର, ସେଠାରେ କିପରି ରାଜଯୋଗ ଶିଖାଇ ପତିତରୁ ପାବନ କରାଇବେ? ଏବେ ତୁମେ ନିଜର ପିତାଙ୍କୁ ମନେ ପକାଅ। ବାବା ପୁଣି ଶିକ୍ଷକ ମଧ୍ୟ ଅଟନ୍ତି, ଶିକ୍ଷକଙ୍କୁ ଛାତ୍ର କେବେ ହେଲେ ଭୁଲି ପାରିବେ ନାହିଁ। ବାପାଙ୍କୁ ପିଲାମାନେ ଅଥବା ଗୁରୁଙ୍କୁ ଅନୁଭବୀମାନେ କେବେ ଭୁଲି ପାରିବେ ନାହିଁ। ପିତା ତ ଜନ୍ମରୁ ହିଁ ଥାନ୍ତି, ଶିକ୍ଷକ 5 ବର୍ଷ ପରେ ମିଳିଥାନ୍ତି, ପୁଣି ବାଣପ୍ରସ୍ଥରେ ଗୁରୁ ମିଳିଥାନ୍ତି। ଜନ୍ମରୁ ହିଁ ଗୁରୁ କରିବାରେ ତ କୌଣସି ଫାଇଦା ନାହିଁ। ଗୁରୁଙ୍କ କୋଳକୁ ଯାଇ ତା ପର ଦିନ ମରିଗଲେ ଗୁରୁ କ'ଣ କରିପାରିବେ? ଗାୟନ କରନ୍ତି, ସଦ୍ଗୁରୁ ବିନା ଗତି ନାହିଁ। ସଦ୍ଗୁରୁଙ୍କୁ ଛାଡ଼ି ସେମାନେ ପୁଣି ଗୁରୁ କହିଦେଇଛନ୍ତି, ଗୁରୁ ତ ଢେର ଅଛନ୍ତି। ବାବା କହୁଛନ୍ତି, ପିଲାମାନେ, ତୁମକୁ କୌଣସି ଦେହଧାରୀ ଗୁରୁ ଆଦି କରିବାର ଆବଶ୍ୟକତା ନାହିଁ। ତୁମେ କାହାକୁ ବି କିଛି ମାଗିବା ଅନୁଚିତ, କୁହାଯାଏ ମାଗିବା ଠାରୁ ମରିବା ଭଲ। ସମସ୍ତଙ୍କର ଚିନ୍ତା ରହିଥାଏ, ଆମେ କିପରି ନିଜର ପଇସା ଟ୍ରାନ୍ସଫର କରିବୁ। ପରଜନ୍ମ ପାଇଁ ସେମାନେ ଈଶ୍ୱର ଅର୍ଥେ ଦାନ ପୁଣ୍ୟ କରୁଥିବାରୁ ତାର ପ୍ରତିଦାନ ସ୍ୱରୂପ ଏହି ପୁରୁଣା ସୃଷ୍ଟିରେ ଅଳ୍ପ କାଳ ପାଇଁ ମିଳିଥାଏ। ଏଠାରେ ତୁମର ଟ୍ରାନ୍ସଫର ହେଉଛି ନୂଆ ଦୁନିଆକୁ, ତାହା ମଧ୍ୟ 21 ଜନ୍ମ ନିମନ୍ତେ। ତନ ମନ ଧନ ପ୍ରଭୁଙ୍କ ଆଗରେ ଅର୍ପଣ କରିବାକୁ ହେବ, ତାହା ମଧ୍ୟ ସେ ଯେତେବେଳେ ସମ୍ମୁଖକୁ ଆସିବେ ତେବେ ଅର୍ପଣ କରିବା ନା। ପ୍ରଭୁଙ୍କୁ କେହି ଜାଣିନଥିବାରୁ ଗୁରୁ କରୁଛନ୍ତି, ଧନ ଆଦି ଗୁରୁଙ୍କ ଆଗରେ ଅର୍ପଣ କରିଦେଇଥାନ୍ତି। ଯଦି କାହାର ଉତ୍ତରାଧିକାରୀ ନଥାନ୍ତି ତେବେ ସବୁକିଛି ଗୁରୁଙ୍କୁ ଦେଇଦେଇଥାନ୍ତି। ଆଜିକାଲି ବିଧିପୂର୍ବକ ଈଶ୍ୱର ଅର୍ଥେ କେହି ଦେଉନାହାନ୍ତି। ବାବା ବୁଝାଉଛନ୍ତି, ମୁଁ ଦୀନବନ୍ଧୁ ଅଟେ, ସେଥିପାଇଁ ମୁଁ ଭାରତକୁ ହିଁ ଆସୁଛି। ତୁମକୁ ଆସି ବିଶ୍ୱର ମାଲିକ କରୁଛି, ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ କେତେ ଫରକ ରହିଛି ସେମାନେ କିଛି ହେଲେ ଜାଣିନାହାନ୍ତି, କେବଳ କହିଦେଉଛନ୍ତି ଆମେ ଈଶ୍ୱର ଅର୍ପଣ କରିଦେଉଛୁ। ଏସବୁ କିଛି ଅଜ୍ଞାନତା ଅଟେ, ତୁମକୁ ଏବେ ଜ୍ଞାନ ମିଳୁଥିବାରୁ ତୁମେ ଅଜ୍ଞାନରୁ ଜ୍ଞାନୀ ହେଉଛ। ବୁଦ୍ଧିରେ ଏହି ଜ୍ଞାନ ଅଛି ଯେ ବାବା ତ କମାଲ କରୁଛନ୍ତି, ନିଶା ବେହଦ, ବାବାଙ୍କ ଠାରୁ ବେହଦର ସମ୍ପତ୍ତି ହିଁ ମିଳିବା ଉଚିତ। ବାବାଙ୍କ ଠାରୁ ତୁମେ ସମ୍ପତ୍ତି ନେଉଛ କେବଳ ଦାଦା ବ୍ରହ୍ମା ବାବାଙ୍କ ଦ୍ୱାରା। ଦାଦା ମଧ୍ୟ ବାବାଙ୍କ ଠାରୁ ସମ୍ପତ୍ତି ନେଉଛନ୍ତି, ସମ୍ପତ୍ତି ଦାତା ଜଣେ ହିଁ ଅଟନ୍ତି, ତାଙ୍କୁ ହିଁ ମନେ ପକାଇବାକୁ ହେବ। ବାବା କହୁଛନ୍ତି, ପିଲାମାନେ, ମୁଁ ଏହାଙ୍କର ବହୁ ଜନ୍ମର ଅନ୍ତରେ ଆସୁଛି, ଏହାଙ୍କ ଶରୀରରେ ପ୍ରବେଶ କରି ଏହାଙ୍କୁ ମଧ୍ୟ ପବିତ୍ର କରୁଛି, ଯାହାଦ୍ୱାରା ଏ ଫରିସ୍ତା ହୋଇଯାଉଛନ୍ତି। ବ୍ୟାଜ ମାଧ୍ୟମରେ ତୁମେ ବହୁ ସେବା କରିପାରିବ, ତୁମର ଏହି ବ୍ୟାଜ ଅର୍ଥ ସହିତ ଅଟେ, ଏହା ତ ଜୀବଦାନ ଦେଉଥିବା ଚିତ୍ର ଅଟେ, ଏହାର ମୂଲ୍ୟ ବିଷୟରେ କାହାକୁ ବି ଜଣା ନାହିଁ। ବାବାଙ୍କୁ ସର୍ବଦା ବଡ଼ ଚିତ୍ର ପସନ୍ଦ ଆସିଥାଏ, କାହିଁକି ନା ଯିଏ ହେଲେ ମଧ୍ୟ ଦୂରରୁ ପଢ଼ିପାରିବେ। ଆଚ୍ଛା, ମିଠା ମିଠା ଶିଖିଲ ଯେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନ ମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ବାବାଙ୍କ ଠାରୁ ବେହଦର ସମ୍ପତ୍ତି ନେବା ପାଇଁ ସିଧାସଳଖ ନିଜର ତନ ମନ ଧନ ଈଶ୍ୱରଙ୍କ ନିକଟରେ ଅର୍ପଣ କରିବାରେ ବୁଦ୍ଧିମାନ ହେବାକୁ ପଡିବ। ନିଜର ସବୁକିଛି ଏକୋଇଶ ଜନ୍ମ ପାଇଁ ଟ୍ରାନ୍ସଫର ଅର୍ଥାତ୍ ସ୍ଥାନାନ୍ତରିତ କରିବାକୁ ପଡିବ। ଦୁଇ ନମ୍ବର, ଯେପରି ବାବା ଆମକୁ ପାଠ ପଢାଇବାର, ପାଳନା ଦେବାର ଏବଂ ଶୃଙ୍ଗାର କରିବାର ସେବା କରୁଛନ୍ତି, ସେହିପରି ବାବାଙ୍କ ସମାନ ସେବା କରିବାକୁ ହେବ। ସମସ୍ତଙ୍କୁ ଜୀବନ ବନ୍ଧନରୁ ମୁକ୍ତ କରି ଜୀବନ ମୁକ୍ତିକୁ ନେଇଯିବାକୁ ହେବ। ବରଦାନ ଜ୍ଞାନରୂପୀ କଳସ ଧାରଣ କରି ତୃଷାର୍ଥ ଆତ୍ମାମାନଙ୍କର ତୃଷା ନିବାରଣ କରୁଥିବା ଅମୃତ କଳସଧାରୀ ହୁଅ। ବର୍ତ୍ତମାନ ଅଧିକାଂଶ ଆତ୍ମାମାନେ ପ୍ରକୃତିର ଅଳ୍ପକାଳର ସାଧନଗୁଡ଼ିକ ଠାରୁ ଆତ୍ମିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଉଦ୍ଦିଷ୍ଟ ଥିବା ଅଳ୍ପଜ୍ଞ ସ୍ଥାନଗୁଡ଼ିକ ଠାରୁ ପରମାତ୍ମା ମିଳନ କରାଇବାର ଠିକାଦାରମାନଙ୍କ ଠାରୁ ଗଲେଣି, ନିରାଶ ହୋଇଗଲେଣି। ଭାବୁଛନ୍ତି ସତ୍ୟ ଆଉ କିଛି ଅଛି, ସେମାନେ ପ୍ରାପ୍ତି ତୃଷାର୍ଥ ଅଟନ୍ତି। ଏହିଭଳି ତୃଷାର୍ଥ ଆତ୍ମାମାନଙ୍କୁ ଆତ୍ମିକ ପରିଚୟର, ପରମାତ୍ମା ପରିଚୟର ଯଥାର୍ଥ ବୁନ୍ଦାଟିଏ ମଧ୍ୟ ତୃପ୍ତ ଆତ୍ମା କରିଦେବ। ସେଥିପାଇଁ ଜ୍ଞାନରୂପୀ କଳସ ଧାରଣ କରି ତୃଷାର୍ଥ ଆତ୍ମାମାନଙ୍କର ତୃଷା ନିବାରଣ କର। ଅମୃତ କଳସ ସର୍ବଦା ସାଥିରେ ରହିଥାଉ, ନିଜେ ଅମର ହୁଅ ଏବଂ ଅମର କର। ସ୍ଲୋଗାନ, ଯଦି ଆଡଜଷ୍ଟ ହେବାର କଳାକୁ ନିଜର ଲକ୍ଷ୍ୟ ରୂପେ ଗ୍ରହଣ କରିନେବ, ତେବେ ସହଜରେ ସମ୍ପୂର୍ଣ୍ଣ ହୋଇଯିବ। ଅବ୍ୟକ୍ତ ଇସାରା, ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ। ଅଶରୀରୀ ହେବା ପାଇଁ ଏକତ୍ରୀକରଣର ଶକ୍ତି ଅତି ଆବଶ୍ୟକ ଅଟେ। ନିଜର ଦେହ ଅଭିମାନର ସଂକଳ୍ପକୁ, ଦେହର ଦୁନିଆର ପରିସ୍ଥିତି ଗୁଡିକର ସଂକଳ୍ପକୁ ଏକତ୍ରିତ କରିବାକୁ ହେବ। କେବଳ ଘରକୁ ଯିବାର ସଂକଳ୍ପ ବ୍ୟତୀତ ଅନ୍ୟ କୌଣସି ବି ସଂକଳ୍ପର ବିସ୍ତାର ନ ହେଉ। କେବଳ ଏହି ଗୋଟିଏ ସଂକଳ୍ପ ରହୁଛି, ଏବେ ଖୁବ୍ ଶୀଘ୍ର ଘରକୁ ଯିବାକୁ ହେବ। ଅନୁଭବ କର ଯେ ମୁଁ ଆତ୍ମା ଏହି ଆକାଶ ତତ୍ତ୍ୱ ଠାରୁ ମଧ୍ୟ ପରପାରିକୁ ଉଡି କରି ଯାଉଛି। ଏଥିପାଇଁ ଏବେ ଠାରୁ ଅକାଳ ତଖତ୍ ନସିନ୍ ହେବାର ଅଭ୍ୟାସକୁ ବଢାଅ। ଓମ୍ ଶାନ୍ତି।